ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖ୍ୟ ଖବର। ରାଜ୍ୟର ପାଞ୍ଚଟା ଲୋକସଭାର 35ଟା ବିଧାନସଭା ଆସନ ଲାଗି ଆଇବାକାଲ ହେବା ଭୋଟ। ସୁରକ୍ଷା ବନ୍ଦୋବସ୍ତୀ ମୁତୟନ ହେବେ 33,000 ସୁରକ୍ଷାକର୍ମୀ। ଓଡ଼ିଶା ପହଞ୍ଚିଲେ ବିଜେପିର ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ପୁରୀ, ଅନୁଗୁଳ ଆର୍ କଟକନୁ କରିବେ ପ୍ରଚାର। ରାଜ୍ୟ ଭିନ୍ ଭିନ୍ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ଲାଗି କରୁଛନ୍ତି ପ୍ରଚାର। ଆଉ ନିକୋବର ଦ୍ୱୀପପୁଞ୍ଜକେ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟ ଏବେକାଲ ଦୁଇ ନମ୍ଘର ଖେପ ଭୋଟ ହେବା। ଏ ଖେପେ ରାଜ୍ୟର ପାଞ୍ଚଟା ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ରାସ୍କା ଆର୍ ଇତାର ଅଧୀନତି ଥିବାର 35ଟା ବିଧାନସଭା ଆସନ ଲାଗି ଭୋଟ ହେବା। ଏ ଖେପେ ପାଞ୍ଚଟା ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ମୋଟ 40 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ବେଳେ 35ଟା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି 265 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ଭୋଟ୍ ଲାଗି ମତଦାନ କେନ୍ଦ୍ରକେ ପୁଲିଂ ପାର୍ଟିମାନେ ପହଞ୍ଚିଛନ୍। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଏହି ଦୁଇ ନମ୍ଘର ଖେପ୍ର ଭୋଟ୍ ଥି ମୋଟ 79,69,887 ଜଣ ଭୋଟର ରହିଛନ୍। ସେମାନଙ୍କ ଭିତରୁ 40,33,992 ପୁରୁଷ ଭୋଟର ଆର୍ 39,35,044 ଜଣ ମହିଳା ଭୋଟର ଆନ୍। ଦେଶର ନିର୍ବାଚନ ପ୍ରକ୍ରିୟା 5 ନମ୍ଘର ଖେପ୍ର ଭୋଟ୍ ଆଇବାକାଲ ହେବା। ଏଥି 6ଟା ରାଜ୍ୟ ଆର୍ 2ଟା କେନ୍ଦ୍ରଶାସିତ ଅଞ୍ଚଳର 49ଟା ଲୋକସଭା ଆସନ ଲାଗି ଭୋଟ୍ ହେବା। ଭୋଟ୍ ଲାଗି 94,732 ମତଦାନ କେନ୍ଦ୍ର କରାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ଗଲା 4ଟା ଖେପେ 23ଟା ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର 379ଟା ସଂସଦୀୟ କ୍ଷେତ୍ରର ଭୋଟ୍ ହୋଇସାରିଛି। ରାଜ୍ୟ ଏବେକାଲ ହେବାକେ ଯାଉଥିବା 2 ନମ୍ଘର ଖେପ୍ ଭୋଟ୍ ଯେନ୍ତା ଶାନ୍ତି ଶୃଙ୍ଖଳାତି ହେବା, ହେଥିଲାଗି ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି। ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇକରି କହିଛନ୍ତି ଯେ ଏବେକାଲ ଭୋଟର ସୁରକ୍ଷା ବନ୍ଦୋବସ୍ତୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ଆର୍ ଓଡ଼ିଶା ସଶସ୍ତ ପୁଲିସ୍ ସହିତ 33,000 ସୁରକ୍ଷା କର୍ମୀ ନିୟୋଜିତ ହେବେ। ବଲାଙ୍ଗୀର, ବରଗଡ଼, ବୌଦ୍ଧ ଆର୍ କନ୍ଧମାଳ ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଇଲାକାନୁ 556ଟା ବୁଥ୍ ଥିବାରୁ ସେନ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେନ୍ତା ଇଭିଏମ୍ ମେସିନ୍ମାନଙ୍କୁ ରଖବାରକେ 18ଟା ଜାଗାନୁ ହୋଇଥିବାର ଷ୍ଟ୍ରଙ୍ଗରୁମ୍ର 24 ଘଣ୍ଟିଆ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ହେଥି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ଆର୍ ଓଡ଼ିଶା ସଶସ୍ତ ପୁଲିସ୍ କର୍ମୀମାନେ ନିୟୋଜିତ ହୋଇଛନ୍ତି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ବିଜେପିର ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରବାର୍କେ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆଜି ସଞ୍ଜବେଳା ଭୁବନେଶ୍ୱରନ ପହଞ୍ଚିଛନ୍। ସେ ଭୁବନେଶ୍ୱରନ ବିଜେପି ରାଜ୍ୟ କାର୍ଯ୍ୟାଳୟନ ଦଳୀୟ କର୍ମକର୍ତ୍ତାମାନଙ୍କ ସାଙ୍ଗେ ବୈଠକ କରିବେ ଆର୍ ରାତି ରାଜଭବନ ରହିବେ। ଏବେକାଲ ସକାଳେ ପୁରୀ ଯାଇକରି ଶ୍ରୀଜୀଉଙ୍କର ଦର୍ଶନ କରବାର ଉତାରୁ ବଡ଼ଦାଣ୍ଡନ ରୋଡ୍ ଶୋ କରିକରି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ତାର ଉତାରୁ ସକାଳ 9:30 ପ୍ରଧାନମନ୍ତ୍ରୀ ଅନୁଗୁଳ ଯାଇକରି ନାଲ୍କୋ ଷ୍ଟାଡିୟମ୍ନ ବିଜେପି ତରଫ ହେବାର୍କେ ଥିବା ବିଜୟ ସଂକଳ୍ପ ସମାବେଶ ଯୋଗ ଦେବେ। ସେନୁ ଫେରିକରି ଦିନ 11:30 କଟକର ବାଲିଯାତ୍ରା ପଡ଼ିଆନୁ ପ୍ରଧାନମନ୍ତ୍ରୀ ଗୋଟିଏ ସାଧାରଣ ସଭାକେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଜୁ ଜନତା ଦଳର ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଆର୍ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀନୁ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ନିର୍ବାଚନ ପ୍ରଚାର କରିଛନ୍। ସେନ୍ତା ଶ୍ରୀ ପଟ୍ଟନାୟକ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଇଲାକା ନଭିଲ୍ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣଟି ରାଜ୍ୟ ସରକାରଙ୍କ ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନା ଆର୍ ଲୋକକୁ ମିଳିଥିବାର ସଫଳତା ବାବଦେ କହିକରି ବିଜେଡି ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବାରକେ ଲୋକମାନଙ୍କୁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବେକାଲ ଭୁବନେଶ୍ୱରନ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପିର ବରିଷ୍ଠ ନେତା ଆର୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଧାନସଭା ଆସନର ନାକ୍ଟିଦେଉଲ ପାଖର ଜଗନ୍ନାଥ ପ୍ରସାଦ ସ୍କୁଲ ପଡ଼ିଆନୁ ଗୋଟିଏ ଜନସଭାକେ ସମ୍ବୋଧିତ କରିକରି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ସେ କହିଛନ୍ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମଲଥି ପୂର୍ଥିନୁ ଦେଶର ମାନ ବଢ଼ିଛି।
10 ବର୍ଷୋଁ ସେ କେନ୍ଦ୍ର ମେ ମୋଦିଜୀ କେ ନେତୃତ୍ୱ ମେ ସରକାର ହମାରି କାମ କର ରହି ହେ। କୋଇ କହ ସକତା ହେ କି ସରକାର ନେ ବହୁତ କାମ କିୟା, କୋଇ କହ ସକତା ହେ ଜିତନା ନହିଁ ଜିତନା କରନା ଚାହିଏ ଥା ନହିଁ କିୟା। ଲେକିନ ଇତନି ବାତ ମେ ଦାବେ କେ ସାଥ କହ ସକତା ହୁଁ, ମୋଦିଜୀ କୋ ଭାରତ କା ପ୍ରଧାନମନ୍ତ୍ରୀ ବନ୍ନେ କେ ବାଦ ସାରି ଦୁନିଆ ମେ ଭାରତ କା ମସ୍ତକ ଉଁଚା ହୁଆ ହେ, ଭାରତ କା କଦ ଜୋ ହେ ବଡ଼ା ହେ।
ସଭାତି ଦଳର ସମ୍ବଲପୁର ଲୋକସଭା ଆସନର ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ବିଧାନସଭା ଆସନର ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ଭିଲ୍ ଉପସ୍ଥିତ ଥିଲେ। ସେନ୍ତା କୁଚିଣ୍ଡା କଲେଜ ପଡ଼ିଆନୁ ହୋଇଥିବାର ବିଜେପିର ବିଜୟ ସଂକଳ୍ପ ସମାବେଶ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗ ଦେଇକରି ଓଡ଼ିଶାନୁ ବିଜେପି ସରକାର ଗଢ଼ବାର୍କେ ବିଜେପି ପ୍ରାର୍ଥୀମାନଙ୍କୁ ଜିତାବାର ଲାଗି ନିବେଦନ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜ ନିକୋବର ଦ୍ୱୀପପୁଞ୍ଜକେ ଛୁଇଁଛେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲଦ୍ୱୀପର କେତେ ଇଲାକା, କାମୋରିନ୍ ଇଲାକା ଆର୍ ଦକ୍ଷିଣ ବଙ୍ଗୋପସାଗରର ନିକୋବର ଦ୍ୱୀପପୁଞ୍ଜ ଆର୍ ଦକ୍ଷିଣ ଆଣ୍ଡାମାନ ସାଗରର କେତେ ଇଲାକାକେ ଯାଉଛି। ଏ ମାସର 31 ତାରିଖ ତକ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳର ସମୁଦ୍ର ଖଣ୍ଡ ଇଲାକା ଛୁଇଁବା ବୋଲି ଆକଳନ କରାଯାଇଛି। ପାଣିପାଗ ବିଭାଗ ଆହୁରି ପୂର୍ବାନୁମାନ କରିଛି ଯେ ଏ ବର୍ଷ ମୌସୁମୀ ଋତୁଟି ସ୍ୱାଭାବିକ ନୁହେଁ, ଏତକା ବର୍ଷା ହେବା। ଲା ନିନା ସ୍ଥିତି ଅନୁକୂଳ ପ୍ରଭାବ ଥିବାନୁ ଭାରତରେ ଏ ମୌସୁମୀ ଋତୁଟି ଭଲ ବର୍ଷା ହେବା। ଏଣୁ ଜଣାଇ ଦିଆଯାଇପାରେ ଯେ ଆମର ଦେଶର କୃଷିଭିତ୍ତିକ ଅର୍ଥନୀତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପରେ ନିର୍ଭର କରସି। ମୌସୁମୀ ବର୍ଷାତି ମୋଟ ଚାଷ ଜମିର 52% ଜଳସେଚିତ ହେସି। ଏତା ସଙ୍ଗେ ବିଦ୍ୟୁତ୍ ଉତ୍ପାଦନ, ପିଇବାର ପାନ୍ ଆର୍ ଜଳଭଣ୍ଡାରମାନଙ୍କୁ ପାନ୍ ଜମେଇକରି ରଖବାର୍ଥି ମୌସୁମୀ ବର୍ଷା ସାହାଯ୍ୟ କରସି। ବରଗଡ଼ ଲୋକସଭା ଆର୍ ବରଗଡ଼ ଜିଲ୍ଲାର 5 ବିଧାନସଭା ଆସନ ଲାଗି ଏବା କାଲ୍ ଭୋଟ୍ ହେବା। ହେଥିଲାଗି ଆଜିଠାନୁ ପୁଲିଂ ପାର୍ଟି ଇଭିଏମ୍, ଭିଭିପ୍ୟାଟ୍ ଆର୍ ଭୋଟ୍ ସାମାନ ନେଇକରି ମତଦାନ କେନ୍ଦ୍ର ବୁଥ୍ମାନଙ୍କୁ ଯାଇଛନ୍। ଏ ବାବଦେ ଆମର ବରଗଡ଼ ସମ୍ଭାଦଦାତା ଉମେଶ ବିଶ୍ୱାଳଙ୍କ ରିପୋର୍ଟ।
ବରଗଡ଼ ଜିଲ୍ଲାର ଲୋକସଭା ଆର୍ 5 ବିଧାନସଭା ଆସନ ଲାଗି ଏବା କାଲ୍ ଭୋଟ୍ ହେବା। ବରଗଡ଼ ଲୋକସଭାରେ 7 ପ୍ରାର୍ଥୀ ଆର୍ 5 ବିଧାନସଭା ନିର୍ବାଚନ ମଣ୍ଡଳୀନ 32 ପ୍ରାର୍ଥୀ ନିର୍ବାଚନ ଲଢୁଛନ୍। ଜିଲ୍ଲାର ମୋଟ 11,81,893 ଭୋଟର 1,115 ଜାଗାର 1,397 ମତଦାନ କେନ୍ଦ୍ର ନ ଆବାକେଲ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଆଜି ସକାଳୁ ପୁଲିଂ ପାର୍ଟିମାନେ ଇଭିଏମ୍, ଭିଭିପ୍ୟାଟ୍ ଆର୍ ନିର୍ବାଚନ ସାମାନ ନେଇକରି ମତଦାନ କେନ୍ଦ୍ରମାନଙ୍କୁ ଯାଇଛନ୍। ବରଗଡ଼ର ପଞ୍ଚାୟତ କଲେଜରେ ବରଗଡ଼, ଅତାବିରା ଆର୍ ଭଟଲି ନିର୍ବାଚନ ମଣ୍ଡଳୀ ଲାଗି, ପଦମପୁର ଆଉ ବିଜେପୁର ନିର୍ବାଚନ ମଣ୍ଡଳୀ ଲାଗି ପୁଲିଂ ପାର୍ଟିମାନଙ୍କୁ ପଠାଯାଇଛି।
ବରଗଡ଼ ଲୋକସଭା ଆସନ ଆର୍ ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ଆର୍ ବ୍ରଜରାଜନଗର ବିଧାନସଭା ଆସନ ଲାଗି ଏବେ କାଲ୍ ଭୋଟ୍ ହେବା। ହେଥିଲାଗି ଜିଲ୍ଲାନ 515 ବୁଥ୍ କରାଯାଇଛି। ସବୁ ବୁଥ୍ନୁ ପୁଲିଂ ପାର୍ଟି ପହଞ୍ଚି ସାରିଛ। ଜିଲ୍ଲାନ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲାଗି 5 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ଆର୍ 4 ପ୍ଲାଟୁନ୍ ରାଜ୍ୟ ସଶସ୍ତ ପୁଲିସ୍ ସହିତ ସମ୍ବେଦନଶୀଳ ବୁଥ୍ମାନଙ୍କର ଲାଗି ଅୟତ୍କା ପୋର୍ସ ବ୍ୟବସ୍ଥା କରାଯାଇଛି ବୋଲି ଆମର ସମ୍ଭାଦଦାତା ସୂଚନା ଦେଇଛନ୍। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାନସଭା ଆସନର ଭୋଟ୍ କାମଥି ନିୟୋଜିତ ପୁଲିଂ କର୍ମଚାରୀ ସୁଶୀଲ କୁମାର ଆଚାର୍ଯ୍ୟଙ୍କର ହୃଦ୍ଘାତୀ ପରଲୋକ ହୋଇଛି। ଏବେକାଲ ହେବାରକେ ଥିବା ଭୋଟ୍ ଲାଗି ସେ ଟିଟିଲାଗଡ଼ ଡିଏଭି କଲେଜ ସେଣ୍ଟରନୁ ଭୋଟ୍ ସାମାନ ନେବାରକେ ପହଞ୍ଚିଥିବାର ବେଳେ ତାଙ୍କର ଛାତି ଚିଆଁଥିଲା। ତାହାକୁ ସାଙ୍ଗେ ସାଙ୍ଗେ ଟିଟିଲାଗଡ଼ ଡାକ୍ତରଖାନା, ସେନୁ ବଲାଙ୍ଗୀର ଜିଲ୍ଲା ସଦର ଡାକ୍ତରଖାନାକେ ନିଆଯାଇଥିଲା। ସେନେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ବଲାଙ୍ଗୀର ଜିଲ୍ଲା ବକ୍ଟି ଗାଁର ବାସିନ୍ଦା ହୋଇଥିବାର ବେଳେ ଆଗଲପୁର ବ୍ଲକର ପଟୁଆପାଲି ପ୍ରାଥମିକ ସ୍କୁଲର ଶିକ୍ଷକ ଥିଲେ। କନ୍ଧମାଳ ଲୋକସଭା ଆସନ ସହିତ ବୌଦ୍ଧ ଜିଲ୍ଲାର ବୌଦ୍ଧ ଆର୍ କଣ୍ଟାମାଲ ବିଧାନସଭା ଆସନ ଲାଗି ଏବେ କାଲ୍ ଭୋଟ୍ ହେବାରକେ ଯାଉଥିବାର ବେଳେ ବୁଥ୍ମାନଙ୍କୁ ପୁଲିଂ ପାର୍ଟି ପହଞ୍ଚି ଯାଇଛନ୍। ଜିଲ୍ଲାନୁ ମହିଳା କର୍ମଚାରୀମାନଙ୍କୁ ନେଇକରି 40 ସଖୀ ବୁଥ୍ କରାଯାଇଛି ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ଭାରତୀୟ ଖାଦ୍ୟ ନିରାପତ୍ତା ମାନକ କର୍ତ୍ତୃପକ୍ଷ ଏଫ୍ଏସ୍ଏସ୍ଇଆଇ ତରଫ ଫଲମୂଲକେ ପଚାବାର ଲାଗି କ୍ୟାଲସିୟମ କାର୍ବାଇଡ୍ ବ୍ୟବହାରକେ ନିଷିଦ୍ଧ କରାଯାଇଥିବାର ବେଳେ ହେ ଆଇନକେ କଡ଼ାକଡ଼ି ପାଳନ କରବାର ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଫଲମୂଲ ବେପାରୀ ୟାରି କାରବାରତି ଥିବାର ଅଲଗା ବେପାରୀମାନଙ୍କୁ ଫଲ ପଚାବାର୍ଥି କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର ନାହିଁ କରବାରକେ କୁହାଯାଇଛି। ଏ ବାବଦେ ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରନ ଥିବା ଇଏସ୍ଆଇ ହସ୍କିଟାଲଟି କ୍ରିଟିକାଲ କେୟାର ୟୁନିଟ୍ ସିସିୟୁ ସ୍ଥାପନା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ହେଥିଲାଗି ରାଜ୍ୟ ସରକାର ଗୋଟିଏ ଦୁଇଜଣିଆ ବିଶେଷଜ୍ଞ କମିଟି ବନେଇଛନ୍। ଉତ୍ତର ଆର୍ ଉତ୍ତର ପଶ୍ଚିମ ଦିଗୁ ଗରମ ପବନ ବୋହୁଥିବାରୁ ରାଜ୍ୟ ଫିର୍ଘାଏ ତାତି ବଢ଼ୁଛେ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଏବେ 36 ଭିତରେ କଳାହାଣ୍ଡି ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଯୋଡ଼େ ଜାଗା ସହିତ ରାଜ୍ୟର କେତେ ଜାଗାନ ଧୁକା ଗଡ୍ଡି ଆର୍ ଚଡ଼କ ମାରିପାରେ। ଆଜି ରାଜ୍ୟର ସବୁନୁ ଜହ ତାତି ନୂଆପଡ଼ାନ 42.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧନୁ ଦିନର ଜହ ତାତି 40 ଡିଗ୍ରୀ ସେଲ୍ସିୟସ୍ ଥିଲା। ପଶ୍ଚିମ ଓଡ଼ିଶାର ବାକି ଜାଗାମାନଙ୍କୁ ଦିନର ଜହତାତି 40 ଡିଗ୍ରୀରୁ ତଳେ ରହିଥିଲା। ରାଜ୍ୟର 5 ଲୋକସଭା ଆର୍ 35 ବିଧାନସଭା ଆସନ ଲାଗି ଏବେ କାଲ୍ ହେବା ଭୋଟ୍। ସୁରକ୍ଷା ବନ୍ଦୋବସ୍ତ ମୁତୟନ ହେବେ 33,000 ସୁରକ୍ଷା କର୍ମୀ। ଓଡ଼ିଶା ପହଞ୍ଚିଲେ ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ କାଲ୍ ପୁରୀ, ଅନୁଗୁଳ ଆର୍ କଟକନ କରିବେ ପ୍ରଚାର। ରାଜ୍ୟ ଭିନ୍ ଭିନ୍ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ଲାଗି କରୁଛନ୍ତି ପ୍ରଚାର। ଆଉ ନିକୋବର ଦ୍ୱୀପପୁଞ୍ଜକେ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। আজির আঞ্চলিক খবর ইন শেষ হল জুহার।